ଯୀଶୁ ଯେତେବେଳେ ବଡ଼ ହେଲେ ସେତେବେଳେ ସେ ବିଭିନ୍ନ ସ୍ଥାନମାନଙ୍କରେ ବୁଲି ବୁଲି ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ କହିବା ସଙ୍ଗେ ସଙ୍ଗେ କେତେଜଣଙ୍କୁ ସେ ତାଙ୍କର ଶିଷ୍ୟ କଲେ। ଆଉ ଦିନେ ଯୀଶୁ ତାଙ୍କର ମା ଏବଂ ଶିଷ୍ୟମାନଙ୍କ ସହିତ କାନା ନଗରରେ ଗୋଟିଏ ବିବାହ ଭୋଜିରେ ଯୋଗଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲେ। ସେହି ସମୟରେ ବିବାହ ଉତ୍ସବମାନଙ୍କରେ ନିମନ୍ତ୍ରିତ ଲୋକମାନଙ୍କୁ ଅଙ୍ଗୁର ରସ ପିଇବାକୁ ଦିଆଯାଉଥିଲା। ଆଉ ଯେତେବେଳେ ବିବାହ କାର୍ଯ୍ୟ ଆଗେଇ ଚାଲିଲା ସେତେବେଳେ ସେଠାରେ ହଠାତ୍ ଅଙ୍ଗୁର ରସ ସରିଗଲା। ଏହି ପରିସ୍ଥିତିକୁ ଦେଖି ଯୀଶୁଙ୍କର ମା ଯୀଶୁଙ୍କ ପାଖକୁ ଆସି କହିଲେ ଯେ ସେମାନଙ୍କର ଅଙ୍ଗୁର ରସ ସରିଯାଇଛି, ବର୍ତ୍ତମାନ କ'ଣ କରାଯିବ। କିନ୍ତୁ ଯୀଶୁ ତାଙ୍କୁ କହିଲେ, ତମେ ମୋତେ ଏହି କଥା କହିବା ଆବଶ୍ୟକ ନାହିଁ, କାରଣ କେତେବେଳେ କ'ଣ କରିବାକୁ ହେବ ତାହା ମୁଁ ଭଲ ଭାବରେ ଜାଣେ। ସେଥିରେ ଯୀଶୁଙ୍କର ମା ବାଣ୍ଟୁଥିବା ଲୋକମାନଙ୍କୁ କହିଲେ, ଦେଖ ଯୀଶୁ ଯାହା କହିବେ ତୁମମାନେ ସେହି ପ୍ରକାର କର। ଆଉ ସେତେବେଳେ ସେହି ସ୍ଥାନରେ ଲୋକମାନଙ୍କର ବ୍ୟବହାର କରିବା ପାଇଁ ବଡ଼ ବଡ଼ 6 ହାଣ୍ଡିରେ ପାଣି ରଖାଯାଇଥିଲା, ଏବଂ ସେହି ପଥରର ହାଣ୍ଡିଗୁଡ଼ିକ ବଡ଼ ବଡ଼ ଥିବାରୁ ସେଥିରେ 150 ଲିଟର ପର୍ଯ୍ୟନ୍ତ ପାଣି ଧରିବାର କ୍ଷମତା ଥିଲା। ଯୀଶୁ ସେଠାରେ କାମ କରୁଥିବା ଲୋକମାନଙ୍କୁ ସେହି ହାଣ୍ଡିଗୁଡ଼ିକରେ ପାଣି ଭର୍ତ୍ତି କରିବା ପାଇଁ କହିଲେ, ଏବଂ ଯୀଶୁଙ୍କ କଥା ଶୁଣି ସେମାନେ ସେହି ହାଣ୍ଡିଗୁଡ଼ିକରେ ପାଣି ଭର୍ତ୍ତି କଲେ। ତାପରେ ଯୀଶୁ ସେହି ପାଣିକୁ ବିବାହ ଭୋଜିର ମୁଖ୍ୟାଙ୍କ ପାଖକୁ ନେଇଯିବାକୁ କହିଲେ। ଆଉ ସେହି ପାଣିକୁ ଚାଖି ଭୋଜିର ମୁଖ୍ୟା ଆଶ୍ଚର୍ଯ୍ୟ ହୋଇ କହିଲା, ଏତେ ବଢ଼ିଆ ଅଙ୍ଗୁର ରସ କେଉଁଠୁ ଆସିଲା। କାରଣ ଯୀଶୁ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିଲେ ତାହା ସେ ଜାଣିନଥିଲା। ତେଣୁ ସେ ବରକୁ ଡାକି କହିଲେ, ଲୋକମାନେ ତ ପ୍ରଥମେ ସବୁଠୁ ଭଲ ଅଙ୍ଗୁର ରସ ଦିଅନ୍ତି, କିନ୍ତୁ ତୁମେ ତ ଏହା ଏପର୍ଯ୍ୟନ୍ତ ରଖିଛ। ଏହିପରି ଭାବରେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଦ୍ୱାରା ଯୀଶୁ ସେହି ବିବାହ ଭୋଜିରେ ତାହାଙ୍କର ମହିମା ପ୍ରକାଶ କଲେ। ଏହା ଦେଖି ତାଙ୍କର ଶିଷ୍ୟମାନେ ତାଙ୍କଠାରେ ଆହୁରି ଅଧିକ ବିଶ୍ୱାସ କଲେ।